ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିଧାନସଭାର ବଜେଟ୍ ଅଧିବେଶନ ଆଇଷ୍ଠାନୁ ମୂଲ ହେବା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ପହଲା ବିଧାନସଭାନ ଅଭିଭାଷଣ ଦେବେ। ତାର ଉତ୍ତରୁ ଗୃହ କାର୍ଯ୍ୟ ମୂଲ ହେବା। ବଜେଟ୍ ଅଧିବେଶନ ଦୁଇଟା ଖେପେ ଚାଲବା। ପହଲା ଖେପ ଅଧିବେଶନ 21 ତାରିଖ ତକ୍ ଆର୍ ଦୁଇ ନମ୍ଘର ଖେପ ମାର୍ଚ୍ଚ 7 ନୁ ଏପ୍ରିଲ 5 ତାରିଖ ତକ୍ ଚାଲବା। ଆଇବା 17 ତାରିଖ 2025-26 ଆର୍ଥିକ ବଛର ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାହେବା। ଅଧିବେଶନଟି ମୋଟ 28 କାର୍ଯ୍ୟ ଦିବସ ରହିଛି। ବିଧାନସଭା ବଜେଟ୍ ଅଧିବେଶନ କି ନେଇକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗଲାକାଲି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍। ସବୁ ପରିସ୍ଥିତି ଲାଗି ସଜାଗ ରହିବାର୍କେ ସୁରକ୍ଷା ବାହିନୀକେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ଆୟକର ବିଲ୍ 2025 ଆଜି ଲୋକସଭାନ ଆଗତ ହେବା। ଲୋକସଭାର କାର୍ଯ୍ୟତାଲିକା ଥି ଆୟକର ବିଲ୍ ଠାନ୍ ପାଇଛେ। ଇତାର ସହିତ ୱାକଅପ୍ ସଂଶୋଧନ ବିଲ୍ 2024 ଉପରେ ଯୁଗ୍ମ କମିଟି ରିପୋର୍ଟ ବିଲ୍ ଆଜି ଲୋକସଭାନ ଆଗତ ହେବା ବୋଲି ଜଣାପଡ଼ିଛେ। ରାଜ୍ୟର ଫି ବ୍ଲକ୍ ନ ଷ୍ଟାଡିୟମ୍ ବନାବାର୍କେ ସରକାର ପଦକ୍ଷେପ ମୂଲ କରିଛନ୍। ଷ୍ଟାଡିୟମ୍ ଜାଗା ଠାପ୍ କରିବା ଲାଗି ଗଲାକାଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଆଭାସୀ ଜରିଏ ସବୁ ଜିଲ୍ଲାର ଜିଲ୍ଲାପାଳ ଉପଜିଲ୍ଲାପାଳ ଆର୍ କ୍ରୀଡ଼ା ଅଧିକାରୀମାନେ ଯୋଗ ଦେଇଥିଲେ। ଅଧିକାରୀମାନେ ଷ୍ଟାଡିୟମ୍ ଜାଗା ବାବଦେ କ୍ରୀଡ଼ାମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ଜିନ୍ ବ୍ଲକ୍ ନ ଜାଗା ଠାପ୍ ନାହିଁ ହୋଇ 20 ତାରିଖ ତକ୍ ଠାପ୍ କରିବାର୍କେ କ୍ରୀଡ଼ାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 90 ଅନୁଦାନ ପାଉଥିବା ବେସରକାରୀ ମହାବିଦ୍ୟାଳୟର ଭିଭିଭୂମିର ବିକାଶ ଲାଗି ସରକାର 104 କୋଟି ଟଙ୍କା ଅନୁମୋଦନ କରିଛନ୍। ଏହି ପ୍ରକଳ୍ପ ଲାଗି ପହଲା ଖେପେ ମୋଟ ଅନୁଦାନର 33% ଟଙ୍କା କଲେଜମାନଙ୍କୁ ଦିଆଯିବା। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ଅଧ୍ୟକ୍ଷତାରେ ଗଲାକାଲି ଏ ବାବଦ ଗୋଟିଏ ବୈଠକ ହୋଇଥିଲା। ବୈଠକଟି ଉଚ୍ଚଶିକ୍ଷା ମନ୍ତ୍ରୀ ଆଭାସୀ ଜରିଏ ଅନୁଦାନ ପାଉଥିବା କଲେଜମାନଙ୍କର ଅଧ୍ୟକ୍ଷ ଆର୍ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିକରି ଉଚ୍ଚଶିକ୍ଷା କ୍ଷେତ୍ରଟି ବୈପ୍ଳବିକ ପରିବର୍ତ୍ତନ ଆଣବାର ଲାଗି ସରକାର ଭିନ୍ନ ପଦକ୍ଷେପ ନେଉଛନ୍ ବୋଲି କହିଛନ୍। ଆଦିବାସୀ ଅଞ୍ଚଳ ଉପଯୋଜନା ଟିଏଏସ୍ପି ବାବଦ ବଜେଟ୍ ତଦାରଖ ବ୍ୟବସ୍ଥା ଆର୍ ଇତାର ପରିଚାଳନା ଉପରେ ଭୁବନେଶ୍ୱର ଲୋକସେବା ଭବନର ଉନ୍ନୟନ କମିଶନର ଆର୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍କର ଅଧ୍ୟକ୍ଷତାରେ ଗୋଟିଏ ବୈଠକ ବସିଥିଲା। ବୈଠକଟି ଓଡ଼ିଶାର ଆଦିବାସୀମାନଙ୍କର ଉନ୍ନତି ଲାଗି ବଜେଟ୍ ବ୍ୟବସ୍ଥା ଆର୍ ବିକାଶମୂଳକ ନୀତି ବାବଦେ ଆଲୋଚନା କରାଯାଇଥିଲା। ରାଜ୍ୟ ଜନଜାତିମାନଙ୍କର ଜନସଂଖ୍ୟା ଅନୁସାରେ ପାଣ୍ଠି ବଣ୍ଟାଯିବା ବୋଲି ବୈଠକଟି ନିଷ୍ପତ୍ତି ହୋଇଛି। ସମ୍ବଲପୁର ଆର୍ କେନ୍ଦୁଝରଠାରେ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ସ୍ୱେଶାଲ୍ ସିକ୍ୟୁରିଟି ଓଏସ୍ଏପିଏସ୍ଏସ୍ ବାଟାଲିୟନ୍ର ପୁନର୍ଗଠନ କରାଯିବା। ଏ ବାବଦେ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବକେ ଗୃହ ବିଭାଗର ଅନୁମୋଦନ ମିଳିଲେ ଦୁଇଟାଯାକ ବାଟାଲିୟନ୍ ଗଠନ ହେବା ବୋଲି ସୂଚନା ମିଳିଛି। ଇନ ଜଣେଇ ଦିଆଯାଇପାରେ ଯେ ସମ୍ବଲପୁର ଆର୍ କେନ୍ଦୁଝରନ ଦୁଇଟାଯାକ ବାଟାଲିୟନ୍ ଆଗନୁ ଥିଲା, ହେଲେ 4 ବଛର ଆଗରୁ ସରକାର ଇତାକେ ଭାଙ୍ଗି ଦେଇଥିଲେ। ଆଜିର ଦିନେ ମହିଳାମାନେ ନିଜର ଘର ଆର୍ କାମକେ ବହୁତ ଭଲ ଭାବେ ପରିଚାଳନା କରିପାରୁଛନ୍, ଆଉ ସେମାନଙ୍କୁ ଗୋଟିଏ ସୁରକ୍ଷିତ କାମ କରବାର ଜାଗା ଯୋଗାଇ ଦେବାର ସମକର ଦାୟିତ୍ୱ ହେବାର ଦରକାର ବୋଲି ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହାତକର କହିଛନ୍। ଗଲାକାଲି ଭୁବନେଶ୍ୱରଠାରେ କାର୍ଯ୍ୟକ୍ଷେତ୍ରର ଯୌନ ନିର୍ଯାତନା ନିରୋଧ ଆଇନର କାର୍ଯ୍ୟକାରିତା ଉପରେ ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇକରି ଶ୍ରୀମତୀ ରାହାତକର କହିଛନ୍, ମହିଳାମାନଙ୍କର ସୁରକ୍ଷା ଲାଗି ଫି କାର୍ଯ୍ୟକ୍ଷେତ୍ରର ଗୋଟିଏ ଗୋଟିଏ ଅନ୍ତଃ ସମିତି ଆର୍ ଫି ଜିଲ୍ଲାର ଆଞ୍ଚଳିକ ସମିତି ଗଠନ କରାଯାଉ। ଆଜ୍ ବିଶ୍ୱ ରେଡିଓ ଦିବସ। ସବୁନୁ ବଡ଼ ଗଣମାଧ୍ୟମ ହିସାବେ ଆଜ୍ବିଲ୍ ସାରା ପୃଥିବୀର ରେଡିଓ ଲୋକପ୍ରିୟତା ରହିଛି। ମିଳିତ ଜାତିସଂଘର ୟୁନେସ୍କୋ ସଂସ୍ଥା ତରଫୁ 2012 ଫି ବଛର ଫେବୃୟାରୀ 13 ତାରିଖ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ରେଡିଓ ସୂଚନା, ଶିକ୍ଷା ଓ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ନୂଆ ରୂପଟି ଲୋକପ୍ରିୟତା ପାଉଛି। ଏ ବଛର ରେଡିଓ ଦିବସର ବାର୍ତ୍ତା ହେଉଛି ରେଡିଓ ଆର୍ ଜଳବାୟୁ ପରିବର୍ତ୍ତନ। ଜଳବାୟୁର ସୁରକ୍ଷା ଦିଗେ ରେଡିଓ ଆର୍ ତାର ସାମ୍ବାଦିକମାନଙ୍କର ଅବଦାନକେ ତହକାବାର ଲାଗି ଏ ବଛରର ବାର୍ତ୍ତା ସମର୍ପିତ। ଆଇଆଇଏମ୍ ସମ୍ବଲପୁର ତରଫୁ ନୂଆଦିଲ୍ଲୀର ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ସହଯୋଗଥି ଯୋଗାଣ ଶୃଙ୍ଖଳା ଡିଜିଟାଲ ଟ୍ୱିନ୍ ପ୍ରଯୁକ୍ତି ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ହୋଇଯାଇଛି। ଏଥି ଯୋଗାଣ ଶୃଙ୍ଖଳା ପରିଚାଳନା ଆର୍ ଶିଳ୍ପଥି ଡିଜିଟାଲ ଟ୍ୱିନ୍ ଟେକ୍ନୋଲୋଜିର ବଦଳୁଥିବାର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନକାନ ପାପକ୍ଷ ଲୋକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମହୋତ୍ସବ ଆଗନୁ ଗଲାକାଲି ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ବିନକାର ଇଷ୍ଟଦେବୀ ମା ନାରାୟଣୀ ଦେବୀ ମନ୍ଦିରକେ ଯାଇଥିଲା। ଶୋଭାଯାତ୍ରା ସହର ପରିକ୍ରମା କଲାଉଥିରୁ ମହୋତ୍ସବ ମଚାନ ପୂଜାର୍ଚ୍ଚନା କରାଯାଇଥିଲା। ଉତ୍ତରାଖଣ୍ଡରେ ଚାଲିଥିବା 38 ନମ୍ଘର ଜାତୀୟ କ୍ରୀଡ଼ାଥି ଜିମ୍ନାଷ୍ଟ ପ୍ରଣତି ନାୟକ ଓଡ଼ିଶାକେ ସ୍ୱର୍ଣ୍ଣପଦକ ଭେଟି ଦେଇଛନ୍। କାନୁଇଙ୍ଗ ମହିଳା C2W 500 ମିଟରଥି ରଶ୍ମିତା ସାହୁ ଆର୍ ଏ ସନାତୁମ୍ବି ଦେବୀ ରୌପ୍ୟ ପଦକ ଜିତିଥିବାର ବେଳେ କାୟାକିଙ୍ଗ ପୁରୁଷ K2M 500 ମିଟର ବର୍ଗଥି ସାଗର କୁମାର ଆର୍ ସଲମାନ କିଷାନ କାଂସ୍ୟ ପଦକ ଜିତିଛନ୍। ସେନ୍ତା କାୟାକିଙ୍ଗ ମହିଳା K2W 500 ମିଟରଥି ବିଦ୍ୟାଦେବୀ ଆର୍ ବିନୀତା ଚାନୁ କାଂସ୍ୟ ପଦକ ଜିତିଛନ୍। ଇତାର ସହିତ ଓଡ଼ିଶା ଏଛେନ୍ତକ 40 ପଦକ ଜିତିଛେ। ଇଥି 11 ସ୍ୱର୍ଣ୍ଣ 14 ରୌପ୍ୟ ଆର୍ 15টা কাংস্য পদক রয়েছে। এছির আঞ্চলিক খবর ইনা শেষ হল। আরবলর আঞ্চলিক খবর শুনিপারবে রাতে 7:02 জুহার।